ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନିର୍ଭରଶୀଳତା ରୂପୀ ଶତ୍ରୁକୁ ପରାସ୍ତ କରିପାରିଲେ ଦେଶ ବିକଶିତ ହୋଇପାରିବ, କହିଲେ ପ୍ରଧାନମନ୍ତ୍ରୀ। H-1B ଭିସା କ୍ଷେତ୍ରରେ ଲାଗୁ ନୂଆ ଶୁଳ୍କ କେବଳ ନୂତନ ଆବେଦନକାରୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଟ୍ରମ୍ପ ପ୍ରଶାସନର ସ୍ୱଷ୍ଟୀକରଣ। 2023 ବର୍ଷ ପାଇଁ ଦାଦା ସାହେବ ଫାଲକେ ପୁରସ୍କାର ପାଇବେ କିମ୍ବଦନ୍ତୀ ଅଭିନେତା ମୋହନଲାଲ। ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ଟିକସରେ ସରଳୀକରଣ କରିଛନ୍ତି କେନ୍ଦ୍ର ସରକାର। ଏବଂ ଏସିଆ କପ୍ T20 ପ୍ରତିଯୋଗିତାରେ ଆଜି ସୁପର ଫୋର୍ ପର୍ଯ୍ୟାୟରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତର ସବୁଠୁ ବଡ଼ ଶତ୍ରୁ ହେଉଛି ଅନ୍ୟ ଦେଶ ଉପରେ ନିର୍ଭର କରିବା। ଏହି ନିର୍ଭରଶୀଳତା ରୂପୀ ଶତ୍ରୁକୁ ପରାସ୍ତ କରିପାରିଲେ ଦେଶ ବିକଶିତ ହୋଇପାରିବ ବୋଲି ସେ କହିଛନ୍ତି। ଗତକାଲି ଗୁଜରାଟର ଭାବନଗରଠାରେ ସମୁଦ୍ରରୁ ସମୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସେମିକଣ୍ଡକ୍ଟର ଚିପ୍ସଠାରୁ ଆରମ୍ଭ କରି ଜାହାଜ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ ହେବାର ଆବଶ୍ୟକତା ରହିଛି।
दुनिया में हमारा कोई बड़ा दुश्मन नहीं है। सच्चे अर्थ में अगर हमारा कोई दुश्मन है तो वो है दूसरे देशों पर हमारी निर्भरता। यही हमारा सबसे बड़ा दुश्मन है और हमें मिलकर भारत के इस दुश्मन को, निर्भरता वाले दुश्मन को हराना ही होगा।
ପ୍ରଧାନମନ୍ତ୍ରୀ କହିଛନ୍ତି, 140 କୋଟି ଭାରତୀୟଙ୍କ ଭବିଷ୍ୟତକୁ ବାହ୍ୟ ଦେଶ ଉପରେ ନିର୍ଭରଶୀଳ କରାଯାଇପାରିବ ନାହିଁ। ପ୍ରଧାନମନ୍ତ୍ରୀ କହିଛନ୍ତି, 100ଟି ଅସୁବିଧାର ଗୋଟିଏ ମାତ୍ର ସମାଧାନ ଏବଂ ତାହା ହେଉଛି ଆତ୍ମନିର୍ଭର ଭାରତ। ବାହ୍ୟ ଦେଶ ଉପରେ ନିର୍ଭରଶୀଳତା ହ୍ରାସ କରିବା, ଆହ୍ୱାନଗୁଡ଼ିକର ମୁକାବିଲା କରିବା ଏବଂ ବାସ୍ତବରେ ଆତ୍ମନିର୍ଭର ହେବା ବର୍ତ୍ତମାନର ଆବଶ୍ୟକତା ବୋଲି ଶ୍ରୀ ମୋଦି କହିଛନ୍ତି।
देश के विकास के संकल्प को हम दूसरों की निर्भरता पर नहीं छोड़ सकते। हम भावी पीढ़ी के भविष्य को दांव पर नहीं लगा सकते। और इसलिए भाइयों बहनों, 100 दुखों की एक ही दवाई है और वो है आत्मनिर्भर भारत। लेकिन इसके लिए हमें दूसरे देशों पर अपनी निर्भरता लगातार कम करते जाना होगा।
ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶକୁ ଏକ ସାମୁଦ୍ରିକ ମହାଶକ୍ତି ରୂପେ ପରିଣତ କରିବା ପାଇଁ ସରକାର ପ୍ରତିବଦ୍ଧ। 2047 ସୁଦ୍ଧା ଭାରତର ସାମୁଦ୍ରିକ ବାଣିଜ୍ୟ ବୈଶ୍ୱିକ କ୍ଷେତ୍ରରେ 3 ଗୁଣ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଭାରତର ସାମୁଦ୍ରିକ ଶକ୍ତିର ଇତିହାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଐତିହ୍ୟକୁ ପୁନରୁଦ୍ଧାର କରିବା ଏବଂ ଦେଶକୁ ବିଶ୍ୱ ସାମୁଦ୍ରିକ ଶକ୍ତି ଭାବରେ ପରିଣତ କରିବା ପାଇଁ ଦୃଢ଼ତାର ସହିତ କାର୍ଯ୍ୟ ଜାରି ରହିଛି। ଆମେରିକା ସରକାରଙ୍କ ପକ୍ଷରୁ H-1B ଭିସା କ୍ଷେତ୍ରରେ ନୂଆ ଶୁଳ୍କ ଲାଗୁ ନେଇ ସ୍ୱଷ୍ଟୀକରଣ ଦିଆଯାଇଛି। ଗତକାଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନିର୍ଦ୍ଦେଶାବଳୀରେ ସ୍ୱାକ୍ଷର କରିବା ପରେ H-1B ଭିସା ଉପରେ $1,00,000 ଫି ଲାଗୁ ହୋଇଥିଲା। ତେବେ ଏହାକୁ ନେଇ ଆମେରିକାରେ ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରୁଥିବା ବୃତ୍ତିଗତ କୁଶଳୀ ଶ୍ରମିକଙ୍କ ଉପରେ ଅଧିକ ଶୁଳ୍କ ଲାଗୁ ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ତେବେ ଏହା କେବଳ ନୂଆ ଆବେଦନକାରୀଙ୍କ କ୍ଷେତ୍ରରେ ଲାଗୁ ହେବ ଏବଂ ଗୋଟିଏ ଥର ଏହି ବର୍ଦ୍ଧିତ ଦେୟ ଦେବାକୁ ପଡ଼ିବ ବୋଲି କୁହାଯାଇଛି। ହ୍ୱାଇଟ୍ ହାଉସ୍ର ଗଣମାଧ୍ୟମ ସଚିବ କାରୋଲିନ୍ ଲେଭିଟ୍ କହିଛନ୍ତି, ଆଜିଠାରୁ ଏହି ବର୍ଦ୍ଧିତ ଭିସା ଦେୟ ଲାଗୁ ହୋଇଛି। ଏକ ପୋଷ୍ଟରେ ସେ କହିଛନ୍ତି, ଯେଉଁମାନଙ୍କ ପାଖରେ H-1B ଭିସା ଅଛି ଏବଂ ସେମାନେ ଦେଶ ବାହାରେ ଅଛନ୍ତି, ସେ କ୍ଷେତ୍ରରେ ପୁଣି ଆମେରିକାକୁ ପ୍ରବେଶ କରିବାକୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଅନ୍ୟପକ୍ଷରେ H-1B ଭିସା ଧାରକମାନଙ୍କୁ ଏହାର ନବୀକରଣ କ୍ଷେତ୍ରରେ ମଧ୍ୟ କୌଣସି ଅସୁବିଧାର ସାମ୍ନା କରିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। H-1B ଭିସା ଧାରକମାନଙ୍କୁ ଅନ୍ୟ ଦେଶରୁ ଆମେରିକାକୁ ଯିବା ଉପରେ କୌଣସି କଟକଣା ଜାରି କରାଯାଇ ନାହିଁ ବୋଲି ସେ କହିଛନ୍ତି। ନୂଆ ନିୟମ ଆସନ୍ତା ଲଟେରୀ ବ୍ୟବସ୍ଥାରେ କାର୍ଯ୍ୟକାରୀ ହେବ ବୋଲି ସେ ସ୍ୱଷ୍ଟ କରିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପକ୍ଷରୁ ବିଭିନ୍ନ ଗଣମାଧ୍ୟମରେ ପ୍ରସାର କରାଯାଉଥିବା ତ୍ରୁଟିପୂର୍ଣ୍ଣ ସମ୍ବାଦକୁ ଖଣ୍ଡନ କରାଯାଇଛି। ହ୍ୱାଇଟ୍ ହାଉସ୍ ପକ୍ଷରୁ ଏହା ସ୍ୱଷ୍ଟ କରାଯାଇଛି, H-1B ଭିସା ଦେୟ ବୃଦ୍ଧି କେବଳ ନୂତନ ଆବେଦନକାରୀଙ୍କ କ୍ଷେତ୍ରରେ ଲାଗୁ ହେବ। ଗତକାଲି ଆମେରିକା ରାଷ୍ଟ୍ରପତି ଏହି ନିର୍ଦ୍ଦେଶାବଳୀରେ ଦସ୍ତଖତ କରିବା ପରେ $1,00,000, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ 88 ଲକ୍ଷରୁ ଅଧିକ ଟଙ୍କା, ଲାଗୁ ହୋଇଛି। ଏହାଦ୍ୱାରା ବାସ୍ତବରେ ଦକ୍ଷ ବୃତ୍ତିଗତ କୁଶଳୀ ଶ୍ରମିକ ଆମେରିକା ଯାଇ ସେଠାରେ ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରିବେ ଏବଂ ଆମେରିକାର ଶ୍ରମିକମାନଙ୍କ ପ୍ରତି କୌଣସି ବିପଦ ସୃଷ୍ଟି କରିବେ ନାହିଁ। ସୂଚନା ଅନୁଯାୟୀ, ଗତବର୍ଷ H-1B ଭିସାରେ ଭାରତର ସର୍ବାଧିକ ପ୍ରାୟ 71% ବୃତ୍ତିଗତ କୁଶଳୀ ଶ୍ରମିକ ଆମେରିକାରେ କାର୍ଯ୍ୟ କରୁଥିବା ବେଳେ ଚୀନ୍ର 11.7% କୁଶଳୀ ଶ୍ରମିକ ସେଠାରେ କାର୍ଯ୍ୟ କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କିମ୍ବଦନ୍ତୀ ଅଭିନେତା ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମୋହନଲାଲଙ୍କୁ 2023 ବର୍ଷ ପାଇଁ ପ୍ରତିଷ୍ଠିତ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦାଦା ସାହେବ ଫାଲକେ ପୁରସ୍କାର ଚୟନ କମିଟିର ସୁପାରିଶ କ୍ରମେ ସରକାର ଭାରତୀୟ ସିନେମାରେ ଅନନ୍ୟ ଅବଦାନ ପାଇଁ ମଲୟାଲମ ଅଭିନେତା ମୋହନଲାଲଙ୍କୁ ଏହି ପୁରସ୍କାର ପ୍ରଦାନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଏହି ପୁରସ୍କାର ପାଇଁ ମନୋନୀତ ହେବା ପରେ ଅଭିନେତା ମୋହନଲାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି କେରଳର ଆଦିପଲ୍ଲୀରୁ ବିଶ୍ୱବ୍ୟାପୀ ଦର୍ଶକଙ୍କ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟରେ ଭାରତୀୟ ସଂସ୍କୃତି ଏବଂ ଆକାଂକ୍ଷା ଦୃଢ଼ ଭାବେ ପ୍ରତିଫଳିତ ହୋଇଛି। ପିଲାଟି ବେଳରୁ ଚଳଚ୍ଚିତ୍ରରେ ଅଭିନୟ କରିଥିବା ମୋହନଲାଲ ମଲୟାଲମ ତାମିଲ ତେଲୁଗୁ କନ୍ନଡ଼ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ଅତୁଳନୀୟ ପ୍ରତିଭା ଏବଂ କଠିନ ପରିଶ୍ରମ ଭାରତୀୟ ଚଳଚ୍ଚିତ୍ର ଇତିହାସରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି। ଭାରତ ସରକାର 2001 ଅଭିନେତା ମୋହନଲାଲଙ୍କୁ ପଦ୍ମଶ୍ରୀ ଏବଂ 2019 ପଦ୍ମଭୂଷଣରେ ସମ୍ମାନିତ କରିଥିଲେ। ପ୍ରଯୋଜକ ଭାବରେ ତାଙ୍କ ଚଳଚ୍ଚିତ୍ର ମାନପ୍ରସ୍ଥମ ସର୍ବୋତ୍ତମ ଫିଚର ଫିଲ୍ମ ପୁରସ୍କାର ଲାଭ କରିଥିଲା। ଚଳିତ ମାସ 23 71ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ମୋହନଲାଲଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନେତା ମୋହନଲାଲଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଅଭିନେତା ମୋହନଲାଲଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ନିଜର ଅଭିନୟରେ କୋଟି କୋଟି ଦର୍ଶକଙ୍କୁ ବାନ୍ଧି ରଖିଥିବା ଅଭିନେତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଥିବାରୁ ଆଗାମୀ ପିଢ଼ି ଅନୁପ୍ରାଣିତ ହେବେ। ଏବେ ଆସନ୍ତୁ ଶୁଣିବା ଆମର ସ୍ୱତନ୍ତ୍ର ଧାରାବାହିକ ସେବା ଏବଂ ସୁପ୍ରଶାସନ ଉପରେ କିଭଳି ବୀମା କ୍ଷେତ୍ରରେ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର। ଟିକସ କ୍ଷେତ୍ରରେ ମଧ୍ୟ ସରଳୀକରଣ କରାଯାଇଛି।
ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ଅହରହ ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ମୋଦି ସରକାର କିଭଳି ସାଧାରଣ ନାଗରିକଙ୍କ ପାଇଁ ଟିକସ କ୍ଷେତ୍ରରେ ସରଳୀକରଣ କରିବା ସହ ନିଶ୍ଚିତ ପେନ୍ସନ୍ ବ୍ୟବସ୍ଥା କରିଛନ୍ତି। ଗତ 11 ମଧ୍ୟରେ କେନ୍ଦ୍ର ସରକାର ମଧ୍ୟବିତ୍ତ ବର୍ଗର ଲୋକଙ୍କ ଜୀବନରେ ବାସ୍ତବରେ ପରିବର୍ତ୍ତନ ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆୟକର ହାରରେ ସରଳୀକରଣ କରିବା ସହ ଲୋକମାନେ ଯେଭଳି ଅଧିକ ସଞ୍ଚୟ କରିପାରିବେ ସେ ନେଇ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଇଛି। 2025-26 କେନ୍ଦ୍ର ବଜେଟ୍ରେ ସରକାର ଦେଶର ବିକାଶକୁ ଦୃଷ୍ଟିରେ ରଖି ଯେଉଁ ଘୋଷଣାମାନ କରିଛନ୍ତି ତାହା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିଛି। 12 ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ଆୟକର ଟିକସ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। କେନ୍ଦ୍ରୀୟ ବଜେଟ୍ ଆଗତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡ଼ିଓ ବାର୍ତ୍ତାରେ କହିଥିଲେ ସରକାର ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଯେଭଳି ଆୟକର ଟିକସରୁ ରିହାତି ମିଳିପାରିବ ସେ ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି।
ଏନ୍ଡିଏ ସରକାର ନେ ପିଛଲେ 10 ସାଲ ମେ ୟେ ସୁନିଶ୍ଚିତ କିୟା ହୈ କି ଗରିବ ଔର ମଧ୍ୟମ ବର୍ଗ କୋ ଲଗାତାର ଟ୍ୟାକ୍ସ ସେ ରାହତ ମିଲତି ରହେ। ଇସ୍ ବଜେଟ ମେ ଭି ଇନକମ ଟ୍ୟାକ୍ସ ମେ କଟୌତି ଔର ଷ୍ଟାଣ୍ଡାର୍ଡ ଡିଡକ୍ସନ ମେ ଭି ବୃଦ୍ଧି କା ଫୈସଲା ଲିଆ ଗୟା। ଟିଡିଏସ୍ କେ ନିୟମ କୋ ଭି ସରଳ କିୟା ଗୟା। ଇନ କଦମୋ ସେ ହର ଟ୍ୟାକ୍ସ ପେୟର କୋ ଅତିରିକ୍ତ ବଚତ ହୋନେ ୱାଲି।
ଟିକସ ବ୍ୟବସ୍ଥାକୁ ଆହୁରି ସହଜ କରିବାକୁ ଯାଇ ବ୍ୟକ୍ତିଗତ ଟିକସଦାତାମାନଙ୍କ ପାଇଁ ଆୟକର ଫେରସ୍ତ ଲାଗି ପ୍ରାକ୍ ପ୍ରସ୍ତୁତ ଫର୍ମ ବ୍ୟବସ୍ଥା କରାଯାଇଛି। ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ବିଶେଷକରି ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ଲାଗି କେନ୍ଦ୍ର କ୍ୟାବିନେଟ୍ ଗତବର୍ଷ ଅଗଷ୍ଟ ମାସରେ ଏକୀକୃତ ପେନ୍ସନ୍ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ଅନ୍ୟପକ୍ଷରେ ପେନ୍ସନ୍ ବ୍ୟବସ୍ଥାକୁ ସରକାର ଗତ 11 ମଧ୍ୟରେ ଆହୁରି ସରଳୀକରଣ କରି ବୟସ୍କ ନାଗରିକଙ୍କ ସମସ୍ୟା ଦୂର କରି ବିଶ୍ୱାସ ଭାଜନ ହୋଇପାରିଛନ୍ତି। ଆକାଶବାଣୀ ସମ୍ଭାଦ ବିଭାଗ ପାଇଁ ମୁଁ ମଳୟ ରଞ୍ଜନ ମିଶ୍ର।
ଏସିଆ କପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ସୁପର 4 ପର୍ଯ୍ୟାୟରେ ଆଜି ଦୁବାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 8 ଏହି ମ୍ୟାଚ୍ ଆରମ୍ଭ ହେବ। ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ଲାଗି ଉଭୟ ଦେଶ ସାମ୍ନାସାମ୍ନି ହେବେ। ଗତ ସନ୍ଧ୍ୟାରେ ସୁପର 4 ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ବାଂଲାଦେଶ 4 ଶ୍ରୀଲଙ୍କାକୁ ପରାସ୍ତ କରିଛି। ନିର୍ଭରଶୀଳତା ରୂପୀ ଶତ୍ରୁକୁ ପରାସ୍ତ କରିପାରିଲେ ଦେଶ ବିକଶିତ ହୋଇପାରିବ କହିଲେ ପ୍ରଧାନମନ୍ତ୍ରୀ। H-1B ଭିସା କ୍ଷେତ୍ରରେ ଲାଗୁ ନୂଆ ଶୁଳ୍କ କେବଳ ନୂତନ ଆବେଦନକାରୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଟ୍ରମ୍ପ ପ୍ରଶାସନର ସ୍ୱଷ୍ଟୀକରଣ। 2023 ବର୍ଷ ପାଇଁ ଦାଦା ସାହେବ ଫାଲକେ ପୁରସ୍କାର ପାଇବେ କିମ୍ବଦନ୍ତୀ ଅଭିନେତା ମୋହନଲାଲ। ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ଟିକସରେ ସରଳୀକରଣ କରିଛନ୍ତି କେନ୍ଦ୍ର ସରକାର। ଏବଂ ଏସିଆ କପ୍ ଟି20 ପ୍ରତିଯୋଗିତାରେ ଆଜି ସୁପର 4 ପର୍ଯ୍ୟାୟରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ସମ୍ବାଦ ଶେଷ ହେଲା।